ആകാശവാണി ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ, ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ, ଓଡ଼ିଆ ଆନିମେସନ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ଏବଂ ହର୍ମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଲୋକସଭାରେ ଆଲୋଚନା ଜାରି ରହିଛି। 2024 ଆଇନକୁ ସଂଶୋଧନ ନେଇ ଏହି ବିଲ୍ରେ କେତେକ ପ୍ରସ୍ତାବ ରହିଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗତ ସୋମବାର ଏହି ବିଲ୍କୁ ଲୋକସଭାରେ ଆଗତ କରିଥିଲେ। ଆଜିର ଆଲୋଚନାରେ ଅଂଶଗ୍ରହଣ କରି ଜେଡିୟୁ ସାଂସଦ ଦିନେଶ୍ୱର କମାଇ ବିଲ୍ ଆଗତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ସହିତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ। ଛାତ୍ରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିଲ୍ ଅଣାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆର୍ଏସ୍ପିର ଏମ୍କେ ପ୍ରେମଚନ୍ଦ୍ରନ୍ ପ୍ରସ୍ତାବିତ ବିଲ୍ରେ ରହିଥିବା ପରିବର୍ତ୍ତନ ଜନିତ ପ୍ରସ୍ତାବ କେବଳ ଲୌକିକତା ବୋଲି ଅଭିଯୋଗ କରିଛନ୍ତି। ପୂର୍ବାହ୍ନ 11 ଆଜି ଗୃହର ଅଧିବେଶନ ଆରମ୍ଭ ହେବା କ୍ଷଣି ବାଚସ୍ପତି ଓମ୍ ବିର୍ଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ ହରଜିନ୍ଦର କୌର ଏବଂ ଗୁଲବୀର ସିଂଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୃହରେ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗଜନିତ ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହକାର୍ଯ୍ୟ ସମ୍ଭବ ନ ହେବାରୁ ବାଚସ୍ପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଜାରି ରହିବାରୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଆଗତ ହୋଇଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଆଗତ କରିଛନ୍ତି। ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଆଇନ 1969କୁ ସଂଶୋଧନ କରିବା ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଜନ୍ମ କିମ୍ବା ମୃତ୍ୟୁର 1 ବର୍ଷରୁ 2 ବର୍ଷ ମଧ୍ୟରେ ଦାଖଲ ହୋଇଥିବା ରିପୋର୍ଟ ଉପରେ ଯାଞ୍ଚ ପରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ଅଥବା କ୍ଷମତାପ୍ରାପ୍ତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ସହିତ ଏହାକୁ ପଞ୍ଜୀକରଣ କରାଯିବା ନେଇ ବିଧେୟକରେ ପ୍ରସ୍ତାବ ରହିଛି। ତେବେ 2 ବର୍ଷରୁ ଅଧିକ ସମୟ ପରେ ହୋଇଥିବା ରିପୋର୍ଟରେ କେବଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶକ୍ରମେ ପଞ୍ଜୀକରଣ କରାଯାଇପାରିବ। ବିଳମ୍ବିତ ପଞ୍ଜୀକରଣ ପାଇଁ ବ୍ୟବସ୍ଥାକୁ ଅଧିକ କଠୋର କରିବା ଏବଂ ଜନ୍ମ ଓ ମୃତ୍ୟୁର ସମୟାନୁଯାୟୀ ରିପୋର୍ଟିଂକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ସଂଶୋଧିତ ବିଧେୟକ ଆଗତ କରାଯାଇଛି। ଲୋକସଭା ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ମିଳିତ ସଂସଦୀୟ କମିଟିର କାର୍ଯ୍ୟକଳାପକୁ ବୃଦ୍ଧି କରିଛି। ଲୋକସଭାରେ ଆଜି କମିଟିର ଅଧ୍ୟକ୍ଷ ବିଜେପି ସଦସ୍ୟ ପିପି ଚୌଧୁରୀ ସମ୍ବିଧାନର 129ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2024 ଉପରେ କାର୍ଯ୍ୟକାଳ ବୃଦ୍ଧି ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ। ବାଚନିକ ଭୋଟ୍ରେ ଏହି ପ୍ରସ୍ତାବ ଗୃହରେ ପାରିତ ହୋଇଛି। ଆସନ୍ତା ଶୀତକାଳୀନ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ପର୍ଯ୍ୟନ୍ତ କମିଟି କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ଆସାମରେ ଦେଖାଦେଇଥିବା ବନ୍ୟା ସ୍ଥିତି ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିବା ସହ ଅପର ଆସାମରେ ହୋଇଥିବା ଭୟାବହ ବନ୍ୟା ପରବର୍ତ୍ତୀ ସହାୟତା କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଶର୍ମା କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା, ପୁନରୁଦ୍ଧାର ତଥା ପୁନଃନିର୍ମାଣ ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏହି କଠିନ ସମୟରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଆବଶ୍ୟକ ସେବା ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଶିବସାଗର, ଗୋଲାଘାଟ, ଚରାଇଦେଓ, ଜୋରହାଟ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ପୁନର୍ବାସ କାର୍ଯ୍ୟ ଜାରି ରହିଛି। ତେବେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ କେତେକ ପ୍ରଭାବିତ ଅଞ୍ଚଳରେ ବନ୍ୟା ଜଳ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି। ଆସାମ ସରକାର ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଅନେକ ସହାୟତା ଓ ପୁନର୍ବାସ ପଦକ୍ଷେପ ଗ୍ରହଣ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବ୍ୟାଘ୍ର ସଂରକ୍ଷଣ, ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷା ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। 2010 ନଭେମ୍ବରରେ ରୁଷର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତ ସମେତ ବ୍ୟାଘ୍ର ବାସସ୍ଥଳୀ ଥିବା 13 ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ବିଶ୍ୱ ଆକଳନ ଅନୁଯାୟୀ 5,711 ବାଘ ଏବେ ରହିଛନ୍ତି। ବିଜ୍ଞାନ ଆଧାରିତ ପଦ୍ଧତି, ସାଂଗଠନିକ ସହାୟତା ମାଧ୍ୟମରେ ଭାରତ ବିଶ୍ୱସ୍ତରରେ ବାଘ ସଂରକ୍ଷଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ବିଶ୍ୱର ପ୍ରାୟ 70% ବାଘ ଭାରତରେ ରହିଥିବା କୁହାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ବାଘଙ୍କ ବାସସ୍ଥଳୀ ସଂରକ୍ଷଣ, ତଦାରଖ, ଶିକାର ବିରୋଧୀ ପଦକ୍ଷେପ ଏବଂ ବନ କର୍ମଚାରୀ ତଥା ସ୍ଥାନୀୟ ସମ୍ପ୍ରଦାୟଙ୍କ ନିରନ୍ତର ସହଯୋଗ ମାଧ୍ୟମରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବିଶ୍ୱସ୍ତରରେ ସର୍ବାଧିକ ବାଘ ଭାରତରେ ରହୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ବାଘ ସଂରକ୍ଷଣ ପ୍ରୟାସ ଦେଶର ଶତାବ୍ଦୀ ପୁରୁଣା ସଂସ୍କୃତି ଦ୍ୱାରା ପ୍ରେରିତ। ପ୍ରକୃତି ସହ ସମନ୍ୱୟ ରକ୍ଷା କରି ଜୀବନଯାପନ ଏବଂ ନାଗରିକଙ୍କ ସାମୂହିକ ଇଚ୍ଛାଶକ୍ତି ଦ୍ୱାରା ଏହି କ୍ଷେତ୍ର ଗତିଶୀଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ଦେଶର 58 ଅଭୟାରଣ୍ୟରେ ପାଖାପାଖି 3,682 ବାଘ ରହିଛନ୍ତି। ବ୍ୟାଘ୍ର ସଂରକ୍ଷଣ ଏବଂ ସେମାନଙ୍କର ପରିସଂସ୍ଥାନକୁ ସୁରକ୍ଷା ଦେବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ସେ ପ୍ରକାଶ କରିଛନ୍ତି।
हमारी जो टाइगर पॉपुलेशन 2,226 थी वो बढ़कर 3,600 से ज्यादा 10 सालों में जो टाइगर रिजर्व्स की संख्या 2014 में 47 टाइगर रिजर्व्स होते थे उनकी संख्या बढ़कर भी 58 हुई। सारे टाइगर रिजर्व्स हैं वो एक ही पोर्टल पे कैसे आए, एक ही वेबसाइट पर कैसे आए, ताकि जो प्रेशर केवल कुछ जगहों पे रहता है वो डिस्ट्रीब्यूट कैसे हो, ज्यादा अवेयरनेस कैसे हो, इसके लिए भी जो आज NTCA ने नए एक इंटीग्रेटेड पोर्टल की शुरुआत करी है।
ଓଡ଼ିଆ ଆନିମେସନ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଡିଭି ନାଗରତ୍ନା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ପିଲାମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହା ହେଉଛି କଳାର ଏକ ନୂତନ ରୂପ। ଏଭଳି ଆବେଦନ ମାଧ୍ୟମରେ ଏହାକୁ ହ୍ରାସ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ଦିଆଯାଇଥିବା ପୂର୍ବ ଅନୁମତିକୁ ଖଣ୍ଡପୀଠ କାଏମ ରଖିଛନ୍ତି। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ର ଉପରେ ସମାଜର କିଛି ବର୍ଗଙ୍କଠାରୁ ଆପତ୍ତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାର ମୁକ୍ତିଲାଭ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଅଭିଯୋଗ ଆଧାରରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ଦକ୍ଷିଣ ପଶ୍ଚିମ ଜାପାନର କୁମାମୋଟୋ ଅଞ୍ଚଳରେ ଗତକାଲି ହୋଇଥିବା ଭୂକମ୍ପ ଯୋଗୁଁ 13 ଜଣଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ପରିବହନ ବ୍ୟବସ୍ଥାରେ ଅସ୍ୱାଭାବିକତା ଦେଖାଦେଇଛି। ପ୍ରବଳ ଗରମ ଯୋଗୁଁ ଆଶ୍ରୟସ୍ଥଳୀରେ ଥିବା ହଜାର ହଜାର ଲୋକଙ୍କୁ ଦିଆଯାଉଥିବା ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କ୍ୟୁଶୁ ସିନକାନସେନ୍ ବୁଲେଟ୍ ଟ୍ରେନ୍ ଏବଂ କିଛି ବିମାନ ବନ୍ଦରରେ ବିମାନ ଚଳାଚଳ ବ୍ୟାହତ ହୋଇଛି। ସେନା ଓ ଜରୁରୀକାଳୀନ ସେବାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। 36,900 ଘରକୁ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବା ବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାପାନ ଭୂମିକମ୍ପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏଭଳି ପରିସ୍ଥିତିରେ ଜାପାନର ଜନସାଧାରଣ ଓ ସରକାରଙ୍କ ପ୍ରତି ଭାରତର ସମର୍ଥନ ରହିଛି। ହର୍ମୁଜ ପ୍ରଣାଳୀ ନିକଟରେ କେତେକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ଅଞ୍ଚଳରେ ବାଣିଜ୍ୟିକ ପରିବହନ ଓ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯାଉଥିବାରୁ ତାହାକୁ ବନ୍ଦ କରାଯିବା ଉଚିତ ବୋଲି ମିଳିତ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ପି ସତୀଶ କହିଛନ୍ତି, ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷରେ କିଛି ସମୟର ବିରତି ପରେ ପୁଣି ଆକ୍ରମଣ ଓ ଶତ୍ରୁତା ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଚଳିତ ମାସରେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବେଳେ GFS ଗାଲାକ୍ସି, MT ଅଲ୍ ବାହିଆ ଏବଂ MT ମୁମ୍ବାସା ସମେତ କେତେକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଶ୍ରୀ ହରିସ୍ ଭାରତ ପକ୍ଷରୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ ଜଳପଥ ଦେଇ ମୁକ୍ତ ତଥା ଅବାଧ ଜାହାଜ ଚଳାଚଳ ଏବଂ ବାଣିଜ୍ୟର ପୁନରୁଦ୍ଧାର କରାଯିବା ଆବଶ୍ୟକ। ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ। ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ଓଡ଼ିଆ ଆନିମେସନ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ଏବଂ ହର୍ମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା। ସମ୍ବାଦ ଶେଷ ହେଲା।